ମନ ମିଲି ଗୁପ୍ତା ଗ୍ରାମ ରାୟପୁର ନଦୀ ପାଇ ବ୍ଲକ ଲକ୍ଷ୍ମୀପଡ଼ା ଜିଲ୍ଲା କନ୍ଧମାଳ ପର୍ସ ଦୁଷ୍ଟପଡ଼ା ମୁଁ ଟମାଟୋ କୋବି ଖଟା ଭିତରେ କରିବାକୁ ଯାଉଛି। ପ୍ରଥମେ ଟମାଟୋ କାଟି ରଖନ୍ତୁ, ତାପରେ କୋବି କାଟି ରଖନ୍ତୁ, ସେ କୋବିକୁ ଛାଣି ରଖନ୍ତୁ, ସେଥିରେ କଡ଼େଇ ଗ୍ୟାସ ଅନ୍ କରି କଡ଼େଇ ବସନ୍ତୁ, ସେଥିରେ ପିଆଜ ଅଦା ଛେଚା ରସୁଣ ଛେଚା ପକେଇ ଦିଅ ପକେଇକି ଭଲ ଭାବରେ କଷି ଦିଅନ୍ତୁ। ସେଥିରେ ଲଙ୍କା ଗୁଣ୍ଡ ଆଉ ମସଲା ଗୁଣ୍ଡ ଆଉ ଜିରା ଗୁଣ୍ଡ ପକେଇ ଭଲ ଭାବରେ କଷି ଦିଅନ୍ତୁ। ସେଥିରେ ଗୁଡ଼ ପକେଇ ଦିଅନ୍ତୁ, ତାପରେ ଟମାଟୋକୁ ଭଲ ଭାବରେ କଷି ଦିଅନ୍ତୁ। ସେଥିରେ ଭଜା ହେଇଥିବା କୋବିକୁ ଭଲ ଭାବରେ ପକେଇ ଘାଣ୍ଟି ଦିଅନ୍ତୁ, ତାପରେ ଗରମ ମସଲା ପକେଇ ଘୋଡ଼େଇ ଦିଅନ୍ତୁ। କୋବି ହେଇଯିବ, କୋବି ଖଟା